ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
প্রিয় বন্ধুগণ নমস্কার, আজির এই স্বাস্থ্য বিষয় সূচনার আপনার প্রত্যেক স্বাগত। এই দিন মানুষের আমি বিভিন্ন প্রকার স্বাস্থ্য বিষয় জাঁ নিছু। আসু আজ আমি ধূম্রপান ভিয়া এক বিষয় জাঁবা। ধূম্রপান এক ধীম জহরর কথা। ধূম্রপান যে শরীর প্রত্যেক হানিকারক তা হুয়ে তো অধিকাংশ লোক জাঁতি, কিন্তু প্রকৃতির এহা যে কত ভয়াবহ ଏବଂ ଅନେକଙ୍କ ପାଇଁ ଅକାଳ ମୃତ୍ୟୁର କାରଣ ତାହା ହୁଏତ ଅନେକଙ୍କର ଅଗୋଚର। ଯେଉଁ ରୋଗମାନଙ୍କର କାରଣ ହିସାବରେ ଧୂମ୍ରପାନ ଜଡ଼ିତ ସେସବୁ ହେଲା ଶ୍ୱାସନଳୀର ହେଉଥିବା କ୍ୟାନ୍ସର, ଏହା ପ୍ରାୟ 90% ଶତକଡ଼ା, ଅଧିକାଂଶ ନିଶ୍ୱାସ ପ୍ରଶ୍ୱାସରେ ହେଉଥିବା ବାଧା ରୋଗ, ଅଳ୍ପ ପରିଶ୍ରମରେ ଧଇଁସଇଁ ହେବା ରୋଗ, ହାର୍ଟ ଆଟାକ୍ରୁ ମୃତ୍ୟୁ ଓ ଶିରା ପ୍ରଶିରାରେ ହେଉଥିବା ବିଭିନ୍ନ ରୋଗ ଏହି ଧୂମ୍ରପାନର ସହିତ ଜଡ଼ିତ। 40 ବର୍ଷ ବୟସ୍କ ଧୂମ୍ରପାନକାରୀମାନଙ୍କର ହୃଦ୍ରୋଗରେ ମୃତ୍ୟୁର ଆଶଙ୍କା ଅଧିକ ଥାଏ। ଉନ୍ନତ ଦେଶମାନଙ୍କରେ ପ୍ରାୟ 25% ଅକାଳ ମୃତ୍ୟୁର କାରଣ ହେଉଛି ଧୂମ୍ରପାନ। ସିଗରେଟ୍ ବା ବିଡ଼ି ଧୂଆଁରେ ପ୍ରାୟ 4000 ଅଧିକ ପ୍ରକାରର କେମିକାଲ୍ସ ଥାନ୍ତି, ଯେଉଁମାନଙ୍କ ଭିତରୁ ଅଧିକାଂଶ ବିଷାକ୍ତ। ସେମାନଙ୍କ ଭିତରୁ ନିକୋଟିନ୍, କାର୍ବନ୍ ମନୋକ୍ସାଇଡ୍ ଓ ଟାର୍ ମଣିଷ ଶରୀରରେ ଅତ୍ୟନ୍ତ କ୍ଷତି ସାଧନ କରନ୍ତି। ଧୂଆଁରେ ଥିବା 70% ଟାର୍ ଫୁସ୍ଫୁସ୍ରେ ଜମା ହୋଇଯାଏ ଓ ତାକୁ ନଷ୍ଟ କରିଦିଏ। ସିଗରେଟ୍ ଛଡ଼ା ନିକୋଟିନ୍ ତମାଖୁ, ଗୁଡ଼ାଖୁ ଓ ପାନର ଗୁଣ୍ଡିରେ ଥାଏ। ସିଗରେଟ୍ ଧୂଆଁରେ କେବଳ 15% ଧୂମ୍ରକାନୀ ନିଜ ଭିତରକୁ ନେଇଥାଏ। ଅବଶିଷ୍ଟ ବାହାରର ବାତାବରଣରେ ମିଶି ଓ ପାଖରେ ଥିବା ଲୋକଙ୍କୁ ଆକ୍ରାନ୍ତ କରେ। ଏହାକୁ ପାସିଭ୍ ସ୍ମୋକିଂ କହନ୍ତି। ଏହାଦ୍ୱାରା ଆଖିରେ ଜଳାପଡ଼ା, ନାକ ଓ ଗଳାରେ ଅସ୍ୱସ୍ତି, ମୁଣ୍ଡବନ୍ଧା, ଚିଡ଼ଚିଡ଼, ଶ୍ୱାସରୋଗ ଓ ଏଲର୍ଜି ବାହାରି ପଡ଼େ। ଗର୍ଭବତୀ ନାରୀ ଯେଉଁମାନଙ୍କର ଶ୍ୱାସରୋଗ, ହୃଦରୋଗ, ଶିରା ପ୍ରଶିରାର ରୋଗ ଥାଏ, ସେମାନେ ଏହି ପାସିଭ୍ ସ୍ମୋକିଂର ବିଶେଷ ଭାବେ ପ୍ରଭାବିତ ହୁଅନ୍ତି। ଗର୍ଭ ସମୟରେ ଧୂମପାନ କଲେ ବା ପାସିଭ୍ ସ୍ମୋକିଂ ଦ୍ୱାରା ଗର୍ଭପାତ, ଅଳ୍ପ ଓଜନର ପିଲା ଜନ୍ମ, ସମୟ ପୂର୍ବରୁ ପିଲା ଜନ୍ମର ଆଶଙ୍କା ବଢ଼ିଯାଏ। ଏପରି ପିଲାମାନଙ୍କର ବିଭିନ୍ନ ରୋଗ ଓ ଅଳ୍ପ ଦିନରେ ମୃତ୍ୟୁର ଆଶଙ୍କା ବି ବଢ଼ିଯାଏ। ଘରେ କେହି ସିଗରେଟ୍ ପିଇଲେ ଛୋଟ ପିଲାଙ୍କ ଉପରେ ଏହାର ବିଶେଷ କୁପ୍ରଭାବ ଦେଖାଯାଏ। ସେମାନଙ୍କର କାନ, ନାକ, ଗଳା ରୋଗ, ଛାତି ରୋଗ ଏବଂ ଜୀବାଣୁ ବା ଭୂତାଣୁ ଜନିତ ରୋଗର ଆଶଙ୍କା ବଢ଼େ। ବ୍ରୋଙ୍କାଇଟିସ୍ ଓ ନିମୋନିଆ ହୋଇପାରେ। ଆସୁ ଆମେ ଜାଣିବା ଲୋକମାନେ ସିଗାରେଟ୍ କାହିଁକି ପିଅନ୍ତି। ଅନେକ ଧୂମ୍ରକାନୀମାନେ କହନ୍ତି ଯେ ଏହାଦ୍ୱାରା ସେମାନଙ୍କୁ ଟିକିଏ ଅଧିକ ଶକ୍ତି ମିଳେ, କାମ କରିବାକୁ ଉତ୍ସାହ ମିଳେ, ଆରାମ ଲାଗେ, ଛାନିଆ, ରାଗ, ନିରାଶା କମିଯାଏ। ଅଧିକାଂଶ ଲୋକ ସିଗରେଟ୍ ପିଇବା କମ୍ ବା ବନ୍ଦ କଲେ ଦେଖାଯାଉଥିବା ସାମୟିକ, ଶାରୀରିକ ଓ ମାନସିକ ଅସୁବିଧା ସବୁକୁ ଦୂରେଇବାକୁ ସିଗାରେଟ୍ ସେମାନେ ପିଇଥାନ୍ତି। କିନ୍ତୁ ଧୂମ୍ରପାନ ଯେକୌଣସି ବୟସରେ ଆରମ୍ଭ ହୋଇପାରେ, ତେବେ ଏହା ସାଧାରଣତଃ କିଶୋର ବା ଯୁବ ଅବସ୍ଥାରେ ଆରମ୍ଭ ହୁଏ। କ୍ରମଶଃ ସିଗରେଟ୍ ପିଇବାରେ ଇଚ୍ଛା ବଢ଼ିଯାଏ ଓ ଧୂମ୍ରପାନର ପରିମାଣ ବଢ଼େ। ଧୂମ୍ରପାନକାରୀ ସିଗରେଟ୍ ପିଇବା ପାଇଁ ସୁଯୋଗ ଖୋଜେ, ବାହାନା ଓ ସମୟ ବାହାର କରେ ଓ ତା ପାଇଁ ଅନ୍ୟ ଅସାମାଜିକ ବ୍ୟକ୍ତିଗତ ଓ ଅନ୍ୟାନ୍ୟ କାମ ପ୍ରତି ଅବହେଳା କରେ। ଏହା ଶରୀର ପାଇଁ କ୍ଷତିକାରକ ଜାଣିସୁଦ୍ଧା ଏସବୁ ଖାଏ। କେହି କେହି ବନ୍ଦ କରିବାକୁ ଚାହିଁ ବିଫଳ ମଧ୍ୟ ହୋଇଥାନ୍ତି। ଏ ଅବସ୍ଥାକୁ ନିର୍ଭରଶୀଳତା ବା ଡିପେଣ୍ଡେନ୍ସ କହନ୍ତି। ଏପରି ଅବସ୍ଥା ସିଗରେଟ୍ ଆରମ୍ଭ କରିବାରେ କିଛି ସପ୍ତାହ ମଧ୍ୟରେ ଆସିଯାଇପାରେ। ଏ ସମୟରେ ସିଗରେଟ୍ କମ୍ କରିବାକୁ ଚେଷ୍ଟା କଲେ ମନ ଚିଡ଼ଚିଡ଼ ବା ଖରାପ ଲାଗେ, ଅନିଦ୍ରା ହୁଏ, ନିରାଶା, ରାଗ, ଛାନିଆ ଭାବ, ଅମନୋଯୋଗୀ ହେବା, ବ୍ୟସ୍ତତା, ହୃଦଗତି କମ୍ ହୋଇଯିବା, କ୍ଷୁଧା ବଢ଼ିବା ଓ ଓଜନ ବଢ଼ିବାର ଦେଖାଯାଇଥାଏ। ଏସବୁ ଦ୍ୱାରା ଅନେକ ସାମାଜିକ, କାର୍ଯ୍ୟଗତ ଓ ଅନେକ ବିଷୟରେ କାର୍ଯ୍ୟଶୀଳତା ଓ ଉପଯୋଗିତା କମିଯାଏ। ଏହାକୁ ନିକୋଟିନ୍ ୱିଡ୍ରୟାଲ୍ କହନ୍ତି। ବେଳେବେଳେ ଅତ୍ୟଧିକ ମାତ୍ରାରେ ସିଗରେଟ୍ ନେବା ପରେ ବାନ୍ତି ଲାଗିବା ବା ବାନ୍ତି ହେବା, ଲାଳ ଗଡ଼ିବା, ଦୁର୍ବଳ ଲାଗିବା, ପେଟରେ ଯନ୍ତ୍ରଣା, ଝାଡ଼ା ହେବା, ମୁଣ୍ଡ ବିନ୍ଧିବା, ରକ୍ତଚାପ ବଢ଼ିବା, ଏ ସମସ୍ତ ଦେଖାଯାଏ। ରକ୍ତରେ ନିକୋଟିନ୍ର ମାତ୍ରା ଅତ୍ୟଧିକ ବଢ଼ିଗଲେ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇ ମୃତ୍ୟୁ ମଧ୍ୟ ହୋଇପାରେ। ଏ ସମସ୍ତରୁ ମୁକ୍ତି ପାଇବାକୁ ହେଲେ ସିଗରେଟ୍ କମେଇବା ନୁହେଁ, ପୂର୍ଣ୍ଣ ଭାବେ ବନ୍ଦ କରିବା ଦରକାର। ସିଗରେଟ୍ ଛାଡ଼ିବାର ଲାଭ ଅନେକ। ଧୂମ୍ରପାନ ଉତ୍ପନ୍ନ କାଶ କଫ କମିଯିବ, ଧଇଁସିବା କମିଯିବ, ଘ୍ରାଣ ବା ସ୍ୱାଦଶକ୍ତି ବଢ଼ିବ, ଦେହ ଓ ପାଟିରୁ ସିଗାରେଟ୍ ଗନ୍ଧ କମିଯିବ ଏବଂ ଧୂମପାନ ସହ ଜଡ଼ିତ ରୋଗର ଆଶଙ୍କା ମଧ୍ୟ କମିଯିବ। ଧୂମ୍ରପାନ ଛାଡ଼ିପାରୁଥିବା ଆତ୍ମବିଶ୍ୱାସ ବଢ଼ିବ ଓ ସମାଜରେ ମଧ୍ୟ ଗ୍ରହଣୀୟତା ବଢ଼ିବ। କିନ୍ତୁ ଧୂମ୍ରପାନ ଛାଡ଼ିବେ କିପରି? ହଁ ପ୍ରିୟ ବନ୍ଧୁଗଣ, ଏହାକୁ ତ ବହୁତ ବଡ଼ ଆମ ନିକଟରେ ପ୍ରଶ୍ନ। ଆମେ ଏହି ପ୍ରଶ୍ନର ଉତ୍ତରକୁ ଆମେ ଆମର ଆଗାମୀ ଭାଗରେ ଜାଣିବା ପାଇଁ ଚେଷ୍ଟା କରିବା। ଆଉ ସେତେବେଳେ ପର୍ଯ୍ୟନ୍ତ ମୁଁ ଆପଣଙ୍କଠୁ ବିଦାୟ ନେଉଛି। ଆଉ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଶୁଭକାମନା କରୁଛି।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, କୃପାମୟ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମ ପିତା ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା ବିଘ୍ନ ଓ ରୋଗରୁ ଦୂରେଇ ରଖନ୍ତୁ। ଆପଣଙ୍କର ସବୁ ମନୋକାମନା ସେ ପୂର୍ଣ୍ଣ କରନ୍ତୁ। ଆପଣଙ୍କର ସହବର୍ତ୍ତୀ ସେ ରହନ୍ତୁ। ଆପଣଙ୍କୁ ତାହାଙ୍କ ଆଶିଷ, ତାହାଙ୍କ ପ୍ରେମ, ତାହାଙ୍କ କରୁଣା ସଦାସର୍ବଦା ଆପଣଙ୍କ ଠାରେ ସେ ରଖନ୍ତୁ ବା ଆଶୀର୍ବାଦ ପରିପୂର୍ଣ୍ଣ କରନ୍ତୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ସତ୍ୟର ଆଧାର ଶିଳା ବା ମୂଳ ଦ୍ୱାର। ପ୍ରିୟ ଶ୍ରୋତା, ଯେବେ ଆମେ ଆମ ନିଜ ଘରକୁ ତୋଳୁ ବା ନିର୍ମାଣ କରୁ, ସେତେବେଳେ ଘରର ମୂଳ ଦ୍ୱାର ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯଦି ଘରର ମୂଳ ଦ୍ୱାର ସଠିକ ରୂପେ, ଶକ୍ତିଶାଳୀ ରୂପେ, ସଠିକ ମାଟି ଉପରେ ଯଦି ଏହା ନିର୍ମାଣ ନ କରାଯିବ, ତାହେଲେ ଯେବେ ଝଡ଼ ତୋଫାନ ବା ଭୂକମ୍ପ ଆସେ, ଏହି ଘରଟା ହୋଇପାରେ ଭାଙ୍ଗିଯାଏ। ଯଦି ଆମର ଜୀବନର ଶିଳା ବା ମୂଳ ଦ୍ୱାର ସଠିକ ରୂପେ ସତ୍ୟ ଉପରେ ନ ଗଢ଼ିବା, ତାହେଲେ ଯେବେ ଶୈତାନ ତାହାର ତାଡ଼ନା, ତାହାର ବାଧା ଆମକୁ ଆଣେ, ସେତେବେଳେ ହୋଇପାରେ ଆମେ ଝୁଲି ଯାଉ। ଯେତେବେଳେ ଯୀଶୁଖ୍ରୀଷ୍ଟ ଏହି ପୃଥିବୀରେ ଥିଲେ, ସେତେବେଳେ ତାହାଙ୍କୁ ଶିଷ୍ୟମାନଙ୍କୁ ଆଉ ଆମମାନଙ୍କୁ ଏହିପରି କହନ୍ତି। ସେଥିରେ ଯୀଶୁ ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ, ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର। ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସ୍ୱାନ୍ତନ ପ୍ରାପ୍ତ ହେବେ। ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବା ବା ହେବେ। ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ। ଦୟାଲୁ ଲୋକେ ଧନ୍ୟ, କାରଣ ସେମାନେ ଦୟାପ୍ରାପ୍ତ ହେବେ। ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ। ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବେ। ଧାର୍ମିକତା ନିମନ୍ତେ ତାଳନା ପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର। ଲୋକେ ଯେବେ ତୁମ୍ଭମାନଙ୍କୁ ମୋ ସକାଶେ ନିନ୍ଦା ଓ ତାଳନା କରନ୍ତି, ପୁଣି ମିଥ୍ୟାରେ ତୁମମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ। ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର। ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବବର୍ତ୍ତୀ ଭାବବାଦୀମାନଙ୍କୁ ତାଳନା କରିଥିଲେ। ଆଉ ଯୀଶୁ କହିଲେ, ଏଣୁ ଯେ କେହି ମୋହର ଏହି ସମସ୍ତ କଥା ଶୁଣେ ଓ ପାଳନ କରେ, ସେ ପାଷାଣ ଉପରେ ଗୃହ ନିର୍ମାଣକାରୀ ଜଣେ ବୁଦ୍ଧିମାନ ଲୋକ ସଦୃଶ ହେବ। ବୃଷ୍ଟି ହେଲା, ବଢ଼ି ଆସିଲା, ପୁଣି ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଲା ନାହିଁ, କାରଣ ପଥର ଉପରେ ତାହାର ମୂଳ ଦୁଆ ଥିଲା। ଆଉ ଯେ କେହି ମୋର ଏହି ସମସ୍ତ କଥା ଶୁଣି ପାଳନ କରେ ନାହିଁ, ସେ ବାଲୁକା ଉପରେ ଗୃହ ନିର୍ମାଣକାରୀ ଜଣେ ମୂର୍ଖ ଲୋକ ସଦୃଶ ହେବ। ବୃଷ୍ଟି ହେଲା, ବଢ଼ି ଆସିଲା, ପୁଣି ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଗଲା, ପୁଣି ତାହାର ପତନ ଭୟଙ୍କର ହେଲା। ପ୍ରିୟ ଶ୍ରୋତା, ଉଭୟ ଶୁଣନ୍ତି ଆଉ ଖ୍ରୀଷ୍ଟଙ୍କ କାର୍ଯ୍ୟ କରନ୍ତି, ତାହେଲେ ଏହାର ଫରକ କ'ଣ ରହିଅଛି? ଲୋକମାନେ ଅଚାନବିକ ତାହାଙ୍କ ଏକ ସିଦ୍ଧାନ୍ତ ପାଇଁ ଆଉ ଯୀଶୁ କହିଲେ, ଯେପରିକି ମାଥ୍ୟୁ ତାର 7 ଅଠାଇଶରେ ଆମେ ପାଉଛୁ, ଯୀଶୁ ଏହିସବୁ କଥା ଶେଷ କରନ୍ତେ ଲୋକ ସମୂହ ତାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟଜନକ ହେଲେ, କାରଣ ସେମାନଙ୍କର ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାର ପ୍ରାପ୍ତି ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲା। ଯେପରିକି ପାଉଲ କହନ୍ତି ପ୍ରଥମ କରନ୍ତି 3:11 ସେ କହନ୍ତି ଏହିପରି, କାରଣ ଯେଉଁ ଭିତ୍ତିମୂଳ ସ୍ଥାପିତ ହୋଇଅଛି ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରିପାରେ ନାହିଁ। ସେହି ଭିତ୍ତିମୂଳ ଯୀଶୁଖ୍ରୀଷ୍ଟ। ବିନା ବିଶ୍ୱାସରେ ମନୁଷ୍ୟ ପରିତ୍ରାଣ ପ୍ରାପ୍ତ କରିପାରିବ ନାହିଁ। ପ୍ରିୟ ଶ୍ରୋତା, ଦ୍ୱିତୀୟ ଥେସଲୋନିକା 2:13 ପାଉଲ ଆହୁରି କହନ୍ତି ଯେ, ହେ ପ୍ରଭୁଙ୍କ ପ୍ରିୟ ପାତ୍ର ଭାଇମାନେ, ତୁମମାନଙ୍କ ନିମନ୍ତେ ସବୁବେଳେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ଆମ୍ଭମାନଙ୍କ କର୍ତ୍ତବ୍ୟ, କାରଣ ଈଶ୍ୱର ଆତ୍ମାଙ୍କ ପବିତ୍ରତା ଓ ସତ୍ୟରେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇବା ନିମନ୍ତେ ତୁମ୍ଭମାନଙ୍କ ପ୍ରଥମ ଫଳ ସ୍ୱରୂପ ମନୋନୀତ କରିଅଛନ୍ତି। ଏହିପରି ସାଧୁ ପାଉଲ କହନ୍ତି। ସେ କହନ୍ତି ଥେସଲୋନିକାସରେ ଥିବା ସାଧୁମାନଙ୍କୁ ମଧ୍ୟ ସେ ଆମମାନଙ୍କ ସୁସମାଚାର ଦ୍ୱାରା ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଗୌରବ ପ୍ରାପ୍ତି ନିମନ୍ତେ ତୁମମାନଙ୍କୁ ଆହ୍ୱାନ କରିଅଛନ୍ତି ବୋଲି ସେ କହୁଅଛନ୍ତି। ଆମମାନଙ୍କୁ ମଧ୍ୟ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱର ଆହ୍ୱାନ କରିଅଛନ୍ତି, ଯାହା ସଠିକ ତାହା କହିବା ଉଚିତ, ଯାହା ଭୁଲ ତାହା କହିବା ଉଚିତ ନୁହଁ। ତାପରେ ତାର 2:1-7 କୁହେ, କିନ୍ତୁ ତୁମ୍ଭେ ହିତଜନକ ଶିକ୍ଷାର ଉପଯୁକ୍ତ କଥା କୁହ, ତୁମ୍ଭେ ନିଜେ ଆପଣା ଆଚରଣରେ ଉତ୍ତମତାର ଆଦର୍ଶ ଦେଖାଅ, ଶିକ୍ଷାରେ ଅକୃତ୍ରିମ ଓ ଗଭୀର ଭାବ ଏବଂ ହିତଜନକ ଅଖଣ୍ଡନୀୟ ବାକ୍ୟ ପ୍ରକାଶ କର। ତାର 1:9 ମଧ୍ୟ ଏହିପରି କହେ, ପୁଣି ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥିନିମନ୍ତେ ପ୍ରାପ୍ତ ଶିକ୍ଷା ନଇ ବିଶ୍ୱାସଯୋଗ୍ୟ ବାକ୍ୟକୁ ଦୃଢ଼ ଭାବରେ ଧରନ୍ତୁ। କେଡ଼େ ସୁନ୍ଦର ରୂପରେ ସାଧୁ ପାଉଲ ଥେସଲୋନିକା ମଣ୍ଡଳୀକୁ ପତ୍ର ଲେଖନ୍ତି। ପ୍ରିୟ ଶ୍ରୋତା, ସେହି ପତ୍ର ଆଜି ଯାଏ ଆମମାନଙ୍କୁ ବି ଲାଗୁ ହୁଏ। ଯେପରିକି ସାଧୁ ପାଉଲ ଲେଖିଲେ ତିମତିକୁ, ଦ୍ୱିତୀୟ ତିମତି ତାର 4:1-4 ଯଦି ଆମେ ପଢ଼ିବା, ସେଠି କହୁଅଛି, ମୁଁ ଈଶ୍ୱରଙ୍କ ସାକ୍ଷାତରେ ଆଉ ଯେଉଁ ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତ୍ୟୁ ଉଭୟଙ୍କର ବିଚାର କରିବାକୁ ଯାଇଅଛନ୍ତି ତାହାଙ୍କ ସାକ୍ଷାତରେ, ପୁଣି ତାହାଙ୍କ ପୁନର୍ଗମନ ଓ ରାଜ୍ୟର ଶପଥ ଦେଇ ତୁମକୁ ଦୃଢ଼ ଆଜ୍ଞା ଦେଉଅଛି, ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ବିଗ୍ନ ହୁଅ, ପୁଣି ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି ଧମକ ଓ ଉତ୍ସାହ ହାନ ଦାନ କର, କାରଣ ସମୟ ଆସିବ ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ, ମାତ୍ର ତ୍ରୁତି ମଧ୍ୟରୁ କଥା ସନ୍ତୁଷ୍ଟ ହୋଇ ଅଭିଳାଷ ଅନୁସାରେ ଆପଣମାନଙ୍କ ନିମନ୍ତେ ବହୁ ସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ। ପୁଣି ସତ୍ୟ ବାକ୍ୟରେ କର୍ଣ୍ଣନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବ, ଯେଉଁମାନେ ଏହିପରି କରନ୍ତି ଏହା ଭୁଲ କରନ୍ତି, ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ବାଇବଲରେ ସେହିପରି ଏହିପରି ସେମାନେ କରନ୍ତି। ଯେପରିକି ଦ୍ୱିତୀୟ ଥେସଲୋନିକୀୟ 2:10-12 ପର୍ଯ୍ୟନ୍ତ ଲେଖାଯାଇଛି, କାରଣ ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ସେମାନେ ସତ୍ୟ ପ୍ରତି ଶ୍ରଦ୍ଧାଭାବ ବହି ନାହାନ୍ତି, ଆଉ ଏଥିତ ସକାଶେ ସେମାନେ ଯେପରି ମିଥ୍ୟାରେ ବିଶ୍ୱାସ କରନ୍ତି ସେଥି ନିମନ୍ତେ ଈଶ୍ୱର ସେମାନଙ୍କ ନିକଟକୁ ଭ୍ରାନ୍ତିଜନକ ଶକ୍ତି ପ୍ରେରଣ କରନ୍ତି, ଯେପରିକି ଯେଉଁମାନେ ସତ୍ୟରେ ବିଶ୍ୱାସ ନ କରି ଅଧର୍ମରେ ସନ୍ତୁଷ୍ଟ ହୋଇଅଛନ୍ତି ସେମାନେ ସମସ୍ତେ ଦଣ୍ଡର ପ୍ରାପ୍ତ ହୁଅନ୍ତି। ପ୍ରିୟ ଶ୍ରୋତା, କେଳେ ସ୍ପଷ୍ଟ ରୂପରେ କହୁଅଛି, କଳ୍ପିକ କାହାଣୀ କେବେ ମନ ନ ଦେଇ ବାକ୍ୟ କର୍ଣ୍ଣ ଦେବା କି ସତ୍ୟ ବାକ୍ୟରେ କର୍ଣ୍ଣ ଦେବା ଉଚିତ, ଯେହେତୁ ସେମାନେ ଯେଉଁମାନେ କଳ୍ପିତ କାହାଣୀରେ ମନୋଯୋଗ ଦେଇ ତାହା ପାଳନ କରନ୍ତି, ବିଶ୍ୱାସ କରନ୍ତି, ସେମାନେ ସମସ୍ତେ ଦଣ୍ଡର ପ୍ରାପ୍ତ ଯୋଗ୍ୟ ବୋଲି ପବିତ୍ର ଶାସ୍ତ୍ର କହୁଅଛି। ଯେଉଁ ଲୋକ ଶୁଣିବା ପାଇଁ ମନୋଯୋଗ ଦିଅନ୍ତି ନାହିଁ ତାହା ବିଷୟରେ ପବିତ୍ର ଶାସ୍ତ୍ର ଏହିପରି କୁହେ, ହିତୋପଦେଶ 28:9, ଯେଉଁ ଲୋକ ବ୍ୟବସ୍ଥା ଶୁଣିବାରୁ ଆପଣା କର୍ଣ୍ଣ ଫେରାଇ ତାହାର ପ୍ରାର୍ଥନା ହିଁ ଘୃଣାର ବିଷୟ ହୁଏ। 1 Timothy 4:16 ପାଉଲ କହନ୍ତି, ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସତର୍କ ହୁଅ, ଏହି ସମସ୍ତ ବିଷୟରେ ଲାଗି ରୁହ, କାରଣ ତାହା କଲେ ତୁମ୍ଭେ ଆପଣା ପରିତ୍ରାଣ ଓ ତୁମ୍ଭର ଶ୍ରୋତାମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବ। ଆମେ ଆପଣା ଚକ୍ଷୁ ବନ୍ଦ କରିବା ଉଚିତ ନୁହେଁ। ପ୍ରିୟ ଶ୍ରୋତା, ଯାହା ସତ୍ୟ ତାହା ଆମେ ଦେଖିବା, ତାହା ଶୁଣିବା, ତା ବିଷୟ ଆମେ କହିବା। ଯେପରି ଯୀଶୁ କହିଲେ, ଯହନ ତାର 12:35-36 ଯଦି ପଢ଼ିବା ସେଥିରେ ଆମେ ପାଉଅଛୁ, ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଆଉ ଅଳ୍ପ ସମୟ ମାତ୍ର ଜ୍ୟୋତି ତୁମାନଙ୍କ ମଧ୍ୟରେ ଅଛି, ଅନ୍ଧକାର ଯେପରି ତୁମାନଙ୍କୁ ଗ୍ରାସ ନ କରେ ଏଥି ନିମନ୍ତେ ତୁମାନଙ୍କ ନିକଟରେ ଜ୍ୟୋତି ଥାଉ ଆଉ ଥାଉ ଗମନାଗମନ କରୁ। ଯେ ଅନ୍ଧକାରରେ ଗମନାଗମନ କରେ ସେ କେଉଁଠାକୁ ଯାଉଅଛି ତାହା ଜାଣେ ନାହିଁ। ତୁମ୍ଭେମାନେ ଯେପରି ଜ୍ୟୋତିର ସନ୍ତାନ ହୁଅ ସେଥିପାଇଁ ଜ୍ୟୋତି ତୁମାନଙ୍କ ନିକଟରେ ଥାଉ, ଜ୍ୟୋତିରେ ବିଶ୍ୱାସ କର। ଯୀଶୁ ଏହିସବୁ କଥା କହି ପ୍ରସ୍ଥାନ କଲେ ଓ ସେମାନଙ୍କ ଠାରୁ ଗୋପନରେ ରହିଗଲେ। ହଁ ପ୍ରିୟ ଶ୍ରୋତା, ଯାହା ଯେଉଁଠାରେ ଜ୍ୟୋତି ଅଛି ସେହି ଜ୍ୟୋତିରେ ଆମେ ଚାଲିବା ଉଚିତ। Matthew 15:14 କହେ, ବେଳ ଗଡ଼ିଯିବାରୁ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜଣ, ପୁଣି ବେଳ ତ ଗଲାଣି, ଏଣୁ ଲୋକସମୂହ ଯେପରି ଗ୍ରାମମାନଙ୍କୁ ଯାଇ ଆପଣା ନିମନ୍ତେ ଖାଦ୍ୟ କିଣନ୍ତି ସେଥିପାଇଁ ସେମାନଙ୍କୁ ବିଦାୟ ଦିଅନ୍ତୁ। ପ୍ରିୟ ଶ୍ରୋତା, ଯଦି ଆମେ 2 Timothy 2:18 ପଢ଼ିବା, ପାଉଲ କହନ୍ତି, ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ସତ୍ୟଭ୍ରଷ୍ଟ ହୋଇଅଛନ୍ତି, ପୁଣି କେତେକଙ୍କର ବିଶ୍ୱାସ ଓଲଟାଇ ପକାଇଅଛନ୍ତି। Jehezekiel 8:20 କହେ, ବ୍ୟବସ୍ଥା ଓ ପ୍ରମାଣ ବାକ୍ୟରେ ଅନ୍ୱେଷଣ କର, ଯେବେ ସେମାନେ ଏହି ବାକ୍ୟାନୁସାରେ କଥା ନ କହନ୍ତି ତେବେ ନିଶ୍ଚୟ ସେମାନଙ୍କ ନିକଟେ ଅନୁଦୟ ନାହିଁ। ପ୍ରିୟ ଶ୍ରୋତା, ପୃଥିବୀରେ ଅନେକ ପ୍ରକାର ସଂସ୍ଥା ପାଉଅଛୁ, ଯେଉଁ ସଂସ୍ଥାରେ ଏହି ସତ୍ୟ ନାହିଁ, ସେମାନେ ବାକ୍ୟାନୁସାରେ କଥା କହନ୍ତି ନାହିଁ, ସେମାନେ ଆପଣା ଧାରଣା, ଆପଣା ଚିନ୍ତା, ଆପଣା ଇଚ୍ଛାରେ ସେମାନେ କହିଥାନ୍ତି। ଏହି କାରଣରୁ ଭବିଷ୍ୟତ ବକ୍ତା ଯିଶାୟ କହନ୍ତି କି ବ୍ୟବସ୍ଥା ଓ ପ୍ରମାଣ ବାକ୍ୟରେ ଅନ୍ୱେଷଣ କର, ଯେବେ ସେମାନେ ଏହି ବାକ୍ୟାନୁସାରେ କଥା ନ କହନ୍ତି ତେବେ ନିଶ୍ଚୟ ସେମାନଙ୍କ ନିମନ୍ତେ ଅରୁଣୋଦୟ ନାହିଁ, ମାନେ ସେମାନଙ୍କଠାରେ ଦୀପ୍ତି ନାହିଁ ବା ସତ୍ୟ ନାହିଁ। ଯେପରି ଯୀଶୁ କହିଲେ, Matthew 15:3-9 ଯଦି ଆମେ ପଢ଼ିବା ସେଠି କହୁଅଛି, ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ ତୁମମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କର? ଈଶ୍ୱର ତ କହିଅଛନ୍ତି ପିତାମାତାଙ୍କୁ ସମାଦର କର, ଆଉ ଯେ କେହି ପିତା କି ମାତାଙ୍କୁ ଅଭିଶାପ ଦିଏ ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବାକୁ ହେବ। ତୁମେମାନେ କହୁଥାଅ ଯେ କେହି ପିତା କି ମାତାଙ୍କୁ କହେ ମୋ ଠାରୁ ଯା ଦ୍ୱାର ତୁମ୍ଭର ଉପକାର ହୋଇଥାନ୍ତା, ତାହା ମହତ୍ ହୋଇଅଛି। ସେ ଆପଣା ପିତାମାତାଙ୍କୁ ନିଶ୍ଚୟ ସମାଦର କରିବ ନାହିଁ। ଏହି ରୂପେ ତୁମାନେ ତୁମମାନଙ୍କର ପରମ୍ପରାଗତ ନୀତିରୀତି ଯୋଗୁଁ ଈଶ୍ୱରଙ୍କ ବାକ୍ୟ ବ୍ୟର୍ଥ କରିଅଛ। କପଟିମାନେ, ଯିଶାୟ ତୁମମାନଙ୍କୁ ବିଷୟରେ ଯଥାର୍ଥ ରୂପେ ଏହି ଭାବବାଣୀ କହିଅଛନ୍ତି। ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭମାନଙ୍କଠାରୁ ଦୂରରେ ଥାଏ। ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକ ଧର୍ମର ଉପଦେଶ ବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି। ପ୍ରିୟ ଶ୍ରୋତା, କେଡ଼େ ସୌନ୍ଦର୍ଯ୍ୟ ଭାବରେ ପବିତ୍ର ଶାସ୍ତ୍ରର ମୂଳ ଦ୍ୱାର ଆମମାନଙ୍କୁ ପବିତ୍ର ଶାସ୍ତ୍ର ଆମକୁ ବୁଝେଇଅଛି। ବେଳେବେଳେ ଆମେ ବିଧିଗୁଡ଼ିକ ଧର୍ମର ଉପଦେଶ ବୋଲି ଶିକ୍ଷା ଦେଇଥାଉ, ଯେଉଁ ବିଧି ପବିତ୍ର ଶାସ୍ତ୍ରରେ ନାହିଁ। ଏହି କାରଣରୁ ଆମେ ପବିତ୍ର ଶାସ୍ତ୍ର ଯାହା କହୁଛି ତାହା ଅନୁସାରେ ହିଁ ଚାଲିବା ଆମର କର୍ତ୍ତବ୍ୟ। ତାହେଲେ ଚାଲନ୍ତୁ ତାହାଙ୍କ ବାକ୍ୟ ଅନୁସାରେ ଆମେ ଚାଲିବା ପାଇଁ ଚେଷ୍ଟା କରିବା। ତାହାଙ୍କ ପବିତ୍ର ଆତ୍ମାଙ୍କ ଦ୍ୱାରା ନିଜକୁ ସମର୍ପଣ କରି ଚାଲନ୍ତୁ ତାହାଙ୍କଠାରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ, ଯେହେତୁ ବର୍ତ୍ତମାନ ଯେଉଁ ବାକ୍ୟମାନଙ୍କୁ ପ୍ରଦାନ କରିଥିଲ ତୁମ ସେହି ଭକ୍ତଙ୍କ ଦ୍ୱାରା, ସେହି ସତ୍ୟ, ସେହି ମୂଳ ଦ୍ୱାର ଯେଉଁଥିରେ ପରିତ୍ରାଣର ରାସ୍ତା। ହେ ପ୍ରଭୁ, ବର୍ତ୍ତମାନ ଆମେ ସମସ୍ତ ପରିବାରକୁ ସମର୍ପଣ କରୁଅଛୁ, ଆମ ଜୀବନ ସମର୍ପଣ କରୁଅଛୁ। ଆମ ଜୀବନରେ ତୁମ ସେହି ପବିତ୍ରତା ଦ୍ୱାରା କାର୍ଯ୍ୟ କରନ୍ତୁ, ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ଭରାଇ ଦିଅନ୍ତୁ। ଆଉ ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।